ମୁଁ ଗୀତାଞ୍ଜଳି ଜେନା, ଶ୍ରୀକୃଷ୍ଣନଗର 20 ନମ୍ବର ୱାର୍ଡରୁ କହୁଛି। ଆମର ଏଠି ଅଳିଆ ଗାଡି ଠିକ ସେ ଆସୁନି, ଅଳିଆ ଚାରିପଟ ଗଦା ହେଇକି ରହୁଛି, ମଶା ମାଛି ସବୁ ବ୍ୟାପୁଛନ୍ତି, ଛୁଆମାନେ ବି ଠିକ ସେ ବାହାରକୁ ଗଦାକୁ ବାହାରି ପାରୁନାହାନ୍ତି। ଦୟାକରିକି ଆପଣଙ୍କୁ ଏତିକି ଅନୁରୋଧ ଆମେ କରୁଛୁ, ଅଳିଆ ଗୁଡାକ ଟିକେ ଜଲ୍ଦିରୁ ଜଲ୍ଦି ଆସିକି ଉଠେଇକି ନେଇଯାଆନ୍ତୁ। ଆଉ ଜଣେ ଯଦି ଅଳିଆ ପକଉଛି, ସମସ୍ତେ ସେଠି ଅଳିଆ ପକଉଛନ୍ତି। ଆଉ ଯଦି ସବୁଦିନ ଯଦି ଅଳିଆ ଉଠାଯାଆନ୍ତା, ତାହେଲେ ଏଠି ଏତେ ଅଳିଆ ବି ପଡ଼ନ୍ତାନି। ଆପଣଙ୍କୁ ଏତିକି ଅନୁରୋଧ।